ଅବତାର ବୋଲି ବିବେଚିତ ହୁଏ। ଶ୍ରୀ ବ୍ରହ୍ମାଜୀ ଏହାର ଆରମ୍ଭକର୍ତ୍ତା ଅଟନ୍ତି। ଏବଂ ଏହା ତାଙ୍କଠାରୁ ଗୁରୁ ଶିଷ୍ୟ ପରମ୍ପରା କ୍ରମେ ପ୍ରାପ୍ତ ହୋଇଅଛି। ବର୍ଷ ମଧ୍ୟରେ ମାର୍ଗଶୀର ମାସ ସର୍ବୋତ୍ତମ ମାସ ବୋଲି ବିବେଚିତ ହୁଏ, କାରଣ ଭାରତରେ ଏହି ମାସରେ ଏହି ସମୟରେ ଶସ୍ୟ ଅମଳ କରାଯାଏ ଏବଂ ଲୋକମାନେ ଏହି ସମୟରେ ବଡ଼ ଆନନ୍ଦରେ କାଳଯାପନ କରନ୍ତି। ଅବଶ୍ୟ ବସନ୍ତ ଋତୁକୁ ସମସ୍ତେ ଭଲ ପାଆନ୍ତି, କାରଣ ଏହି ସମୟରେ ଅଧିକ ଗରମ କିମ୍ବା ଅଧିକ ଶୀତ ଅନୁଭୂତ ହୁଏ ନାହିଁ। ଏହି ସମୟରେ ବୃକ୍ଷଲତା ଆଦି ପ୍ରଲୋଭିତ ହୁଅନ୍ତି ଏବଂ ଫୁଲ ଫଳରେ ଭରି ଉଠନ୍ତି। ବସନ୍ତ ଋତୁରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣ କରି କେତେକ ଉତ୍ସବ ପାଳନ କରାଯାଏ। ଏଥିପାଇଁ ଋତୁମାନଙ୍କ ମଧ୍ୟରେ ଏ ଋତୁ ଅତ୍ୟନ୍ତ ଆନନ୍ଦଦାୟକ ବୋଲି ବିବେଚିତ ହୁଏ ଏବଂ ଏହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ନମୋ ବିଷ୍ଣୁପାଦାୟ କୃଷ୍ଣ ପ୍ରେଷ୍ଠାୟ ଭଟ୍ଟ ଶ୍ରୀମନ୍ଦେ ଭକ୍ତି ଶ୍ରଦ୍ଧା ସ୍ୱାମୀ ନାମେ ନମ ସଦ୍ଭକ୍ତମଣୟ ମହିଙ୍କର ଧ୍ରମାୟ ପ୍ରଭୁପାଦ ସଦ୍ଭାଣୀ ପ୍ରଚାର ନିରତାୟ କୃଷ୍ଣ ତେଣୁଜୀ ଆମେ ଏ ଭଗବତ ଗୀତା ଦଶମ ଅଧ୍ୟାୟ ଶ୍ଳୋକ 35 ଉପରେ ଆଲୋଚନା କରିବା। ଯେଉଁ ଦଶମ ଅଧ୍ୟାୟରେ ଭଗବାନଙ୍କର ବିଭୂତି ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ସବୁକିଛି ବିଭୂତି ରହିଛି, ଯାହା ସବୁ ଆମେ ଦେଖୁଛେ ସବୁ ଭଗବାନଙ୍କର ବିଭୂତି ବା ସବୁ ଭଗବାନଙ୍କର ଶକ୍ତି। ବିଭୂତି କହିଲେ ଅତ୍ୟାଶ୍ଚର୍ଯ୍ୟଙ୍କ ଶକ୍ତି। ଭଗବାନଙ୍କୁ ତାଙ୍କର ବିଭୂତି ବିଷୟରେ ଆଗରୁ ବର୍ଣ୍ଣନା କରିଛି, ସପ୍ତମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ରସ ମତେୟ ଜଳ, ସେ ଗୋଟେ ଭଗବାନଙ୍କ ଶକ୍ତି। ଆମେ ଯେତେବେଳେ ଜଳ ପାନ କରୁଛେ, ଜଳରେ ରସ ଯଦି ଆମେ ଚିନ୍ତା କରିବା, ଭଗବାନଙ୍କ ସେମିତି ସେଠାରେ ଅଛି, ସବୁକିଛି ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି। ମତ୍ୟା ପ୍ରତର ଜ୍ଞାନ୍ୟ କିଞ୍ଚିତ ଅଛି ଧନଞ୍ଜୟ ମୟି ସର୍ବମିତମ ପ୍ରୋତମ ସୂତ୍ରେ ମଣି ଗଣାଇବ। ସପ୍ତମ ଅଧ୍ୟାୟ ମଧ୍ୟ ଭଗବାନ ତାଙ୍କର ବିଭୂତି ବିଷୟରେ କହୁଛନ୍ତି। ତେଣୁ ସବୁକିଛି ଆମେ ଯାହା ଦେଖିବା ସବୁକିଛି ଭଗବାନଙ୍କର ଶକ୍ତି। ତେଣୁ ବିଶେଷ ଭାବରେ ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ ଅର୍ଜୁନ ଜାଣିବା ପାଇଁ ଚାହିଁଲେ ଯେ ଆପଣଙ୍କର ଏ ଯେଉଁ ସବୁ ରହିଛି ବିଭୂତି, ଯେଉଁ ଶକ୍ତି ରହିଛି, ଅତ୍ୟାଶ୍ଚର୍ଯ୍ୟଙ୍କ ଶକ୍ତି ରହିଛି, ତାକୁ ବିସ୍ତାର ଭାବରେ ମୁଁ ଶୁଣିବା ପାଇଁ ଚାହୁଁଛି। ବିସ୍ତାର ଯୋଗ ବିଭୂତି ଜନାର୍ଦ୍ଦନ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିନି ଅମୃତମ। ଭଗବାନଙ୍କ କଥା ଏଭଳି ରହିଛି ଅମୃତ, ଜଣେ ଯେତେ ପାନ କରୁଥିଲେ ଆହୁରି ଅଧିକରୁ ଅଧିକ ସେ ଚାହିଁବ ପାନ କରିବା ପାଇଁ। ଭଗବାନଙ୍କ କଥା ଅମୃତ ଏଭଳି ରହିଛି। ତେଣୁ ଭଗବାନ ଯଦିଓ ତାଙ୍କର ବିଭୂତି ବିଷୟରେ ଏହା ପୂର୍ବରୁ ବର୍ଣ୍ଣନା କରିଛନ୍ତି, କିନ୍ତୁ ଦଶମ ଅଧ୍ୟାୟରେ ବିଶେଷ ଭାବରେ ଭଗବାନଙ୍କର ଏହି ବିଭୂତି ଯୋଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କାରଣ ଅର୍ଜୁନ ଜାଣିବା ଚାହିଁଲେ ମୁଁ ତୃପ୍ତି ପାଇପାରୁନାହିଁ, ଆପଣ ଆପଣଙ୍କ ଯେଉଁ ଶକ୍ତି ବିଷୟରେ କହୁଛନ୍ତି, ବିଭୂତି ବିଷୟରେ କହୁଛନ୍ତି, ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ବିସ୍ତାରେଣ ଆତ୍ମନ ଯୋଗ ବିଭୂତି ଜନାର୍ଦ୍ଦନ, ନିଜର ଆତ୍ମା ସମ୍ବନ୍ଧୀୟ ଯୋଗ ଯେଉଁ ରହିଛି ବା ଭଗବାନଙ୍କ ସହିତ କେମିତି ଆମେ ଯୁକ୍ତ ହେବା ଏବଂ ଭଗବାନଙ୍କ ସହ ବିଭୂତି ଏସବୁ ଯଦି ଜାଣିବା ଯେତେବେଳେ ଆମେ ଭଗବାନଙ୍କ ସହ ଯୁକ୍ତ ହେଇପାରିବା, ଯଦି ନ ଜାଣିବା ଭଗବାନଙ୍କ ବିଷୟରେ ଆମେ ଯୁକ୍ତ ହେଇପାରିବା ନାହିଁ, ନିଯୁକ୍ତ ହେଇଯିବା। ଭୂୟ କଥା ତୃପ୍ତି ପୁଣି ଥରେ କୁହନ୍ତୁ, କାହିଁକିନା ଆମେ ତୃପ୍ତି ପାଇପାରୁନାହିଁ, ଶୁଣନ୍ତୁ ନାସ୍ତିମେ ଭୂୟ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିମେ ଅମୃତମ। କିନ୍ତୁ ଆପଣ ଅମୃତ କଥା କହୁଛନ୍ତି, ମୁଁ ତୃପ୍ତ ହେଇପାରୁନାହିଁ, ଆହୁରି ଅଧିକରୁ ଅଧିକ ଶୁଣିବା ପାଇଁ ମୁଁ ଚାହୁଁଛି। ତେଣୁ ଇଏ ଯେତେବେଳେ ଆମେ ଭଗବାନଙ୍କର କଥା ଶୁଣିବା ପାଇଁ ଆମର ଆଗ୍ରହ ଆସିବ, ସେଥିରେ ବୁଝିବା ଯେ ପ୍ରକୃତିରେ ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଇଛେ। ଭାଗବତରେ ଯେତେବେଳେ ସୁତ ଗୋସ୍ୱାମୀ ଭାଗବତ କଥା ଆରମ୍ଭ କରୁଛନ୍ତି, ସେତେବେଳେ ସେ ଏକଥା କହିଛନ୍ତି ଯେ ବାସୁଦେବେ ଭଗବତୀ, ଯେଉଁ ଆମେ ଧର୍ମ କରୁଛେ, ଧର୍ମ ସନୁଷ୍ଠିତ ସେ ପୁଂସା ଧର୍ମ ସନୁଷ୍ଠିତ ପୁଂସା ବିଶ୍ୱକ୍ଷେନ କଥା ଶୁଦ୍ଧ। ଆମେ ସବୁ ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଧର୍ମ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛେ, କିନ୍ତୁ ଭଗବାନ କଥାରେ ଯଦି ରତି ଆସୁନାହିଁ, ବିଶ୍ୱକ୍ଷେନ କଥା ଶୁଦ୍ଧ ନତ୍ପାଦରେ ଯଦି ରତି ରଖି, ଭଗବାନ କଥାରେ ଯଦି ରତି ଆସିଲା ନାହିଁ, ତାହେଲେ ସୁଧୁଭୂଷଣ କହୁଛନ୍ତି ଶ୍ରମ ଏଭଳି କେବଳ, ଯାହା ସବୁ କରୁଛି ସେସବୁ ଶ୍ରମ। ତେଣୁ ଭଗବାନ କଥାରେ ଯେତେବେଳେ ଆମର ଆଗ୍ରହ ଆସିବ, ବୁଝିବାକୁ ପଡ଼ିବ ଯେ ଆମେ ପ୍ରକୃତରେ ଭକ୍ତିମାର୍ଗରେ ଅଗ୍ରସର ହେଉଛେ। ଅର୍ଜୁନ ତାର ପ୍ରମାଣ ହେଉଛନ୍ତି, ଅର୍ଜୁନ ଜଣେ କହୁଛନ୍ତି ଆପଣ ଯେତେ କହିଲେ ମଧ୍ୟ ମୁଁ ତୃପ୍ତି ପାଇପାରୁନାହିଁ, ଆହୁରି ଅଧିକରୁ ଅଧିକ ଶୁଣିବା ପାଇଁ ମୁଁ ଚାହୁଁଛି। କଥମ ବିଦ୍ୟା ମନୋଯୋଗୀ ତ୍ୱାମ ସଦା କରି ଚିନ୍ତା ଜାଣି, ଏ ପ୍ରଭୁ ମୁଁ ଆପଣଙ୍କୁ କେମିତି ସବୁବେଳେ ଚିନ୍ତା କରିପାରିବି, ପରିଚିନ୍ତା ଜାଣି। କଥମ ବିଦ୍ୟା ମନୋଯୋଗୀ ତ୍ୱାମ ସଦା କରି କେସୁ କେସୁ ଭାବେଶୁ ଚିନ୍ତୋଷି ଭଗବାନ ମାୟା, ମୁଁ କେମିତି ଆପଣଙ୍କୁ ମୁଁ ଆପଣଙ୍କର ଯେଉଁ ଭାବ ସବୁ ରହିଛି ସେ ବିଷୟରେ ଆମେ କେମିତି ଚିନ୍ତା କରିବି। ଜଣେ ଭଗବାନଙ୍କର ଯେଉଁମାନେ ଉନ୍ନତ ସ୍ତରର ଭକ୍ତ, ଯେଉଁମାନେ ଉନ୍ନତ ସ୍ଥିତିକୁ ଯାଇଛନ୍ତି, ଯେଉଁମାନଙ୍କୁ ଭାଗବତୋତ୍ତମ ବୋଲି କୁହାଯାଉଛି, ଭାଗବତ ଉତ୍ତମ, ସେମାନେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରନ୍ତି। ଷଷ୍ଠ ଅଧ୍ୟାୟରେ ଯୋଗ ଭଗବାନ କହିଛନ୍ତି, ଯେଉଁମାନେ ପଶ୍ୟନ୍ତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟନ୍ତି ତସ୍ୟାହଂ ନ ପ୍ରଣଶ୍ୟାମି ସ ତ ମେନ ପ୍ରଣଶ୍ୟତି। ସେ ଭଗବାନ ସବୁଠାରୁ ଦର୍ଶନ କରନ୍ତି। ଯେମିତି ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ସବୁଠାରୁ ଦର୍ଶନ କରୁଥିଲେ, ହିରଣ୍ୟକଶିପୁ ଯେଉଁମାନେ ବଦ୍ଧ ହେଇଥିବ ସେମାନେ ଭଗବାନଙ୍କୁ କେଉଁଠାରେ ଦେଖିପାରନ୍ତି ନାହିଁ। ତେଣୁ ହିରଣ୍ୟକଶିପୁ ପଚାରିଲା, କ୍ୱା ସବୁ ଦିଶ ସର୍ବତ୍ର କସ୍ମାତ୍ ସ୍ତମ୍ଭେ ନ ଦିଶ୍ୟତେ, ଯଦି ତୁ କହୁଛୁ ତୋର ଭଗବାନ ସବୁଠାରେ ଅଛନ୍ତି କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି, ଆମକୁ ଦେଖାଯାଉଛୁ କି ସ୍ତମ୍ଭରେ ଦେଖାଯାଉ ନାହାନ୍ତି। କିନ୍ତୁ ଯେଉଁମାନେ ଉନ୍ନତ ସ୍ଥିତିକୁ ଯାଇଛନ୍ତି ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି। ତେଣୁ ପ୍ରହ୍ଲାଦ କହିଲେ, ହଁ ଦେଖାଯାଉଛନ୍ତି, ମୋତେ ଦେଖାଯାଉଛନ୍ତି। ତେଣୁ ହିରଣ୍ୟକଶିପୁ ଯେତେବେଳେ ସେ ସ୍ତମ୍ଭକୁ ବିଧାରଣ କଲା, ଏତେ ଶକ୍ତି ଥିଲା, ଗୋଟେ ମୁଷ୍ଠିରେ ବିଧାରଣ କରିଦେଲା, ତେଣୁ ଭଗବାନ ସେଠାରୁ ଆବିର୍ଭାବ ହେଲେ। ସତ୍ୟଂ ବିଧାତଂ ନିଜଭୃତ୍ୟ ଭାଷିତ, ତାଙ୍କର ବୁଦ୍ଧ ତାଙ୍କର ଭକ୍ତ ପ୍ରହ୍ଲାଦ ମହାରାଜ କହିଲେ, ମୋତେ ଦେଖାଯାଉଛନ୍ତି, ଭଗବାନ ପ୍ରମାଣ କରିଦେଲେ ମୁଁ ସବୁଠାରେ ଅଛି। ଅଦୃଶ୍ୟତା ଭଗବାନ ଯଦିଓ ଅଦୃଶ୍ୟ ରହିଛନ୍ତି କିନ୍ତୁ ରୂପ ଧାରଣ କଲେ। ତେଣୁ ଯେଉଁମାନେ ଯାହା ଆମେ ଦେଖିବା ସବୁକିଛି ଭଗବାନଙ୍କର ବିଭୂତି, ଭୂମି ଆପ ନଳ ବାୟୁ ଖାମ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟମେ ଭିନ୍ନା ପ୍ରକୃତିର ଅଷ୍ଟଧା, ଆମେ ଯାହା ଭୌତିକ ଜଗତରେ ଦେଖୁଛେ ଆଠଟି ତତ୍ତ୍ୱ ରହିଛି, ଭୂମି ରହିଛି, ଜଳ ରହିଛି, ଅଗ୍ନି ବାୟୁ ଆକାଶ, ଏସବୁ ପଞ୍ଚମହାଭୂତ ବୋଲି କୁହାଯାଉଛି, ଏବଂ ସୂକ୍ଷ୍ମ ତତ୍ତ୍ୱ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ଆମର ସୂକ୍ଷ୍ମ ଶରୀର। ତେଣୁ ଏସବୁ ହେଉଛି ଭଗବାନଙ୍କର ଶକ୍ତି, ଏ ନିମ୍ନତର ଶକ୍ତି ଭଗବାନଙ୍କର, ଆମେ ହେଉଛେ ଭଗବାନଙ୍କର ଉଚ୍ଚତର ଶକ୍ତି। ଅପରିହିତ ସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ଜୀବ ଭୂତାଂ, ଜୀବମାନେ ହେଉଛନ୍ତି ଭଗବାନଙ୍କର ଉନ୍ନତର ପ୍ରକୃତି। ତେଣୁ ଭଗବାନ ଯେତେବେଳେ ଅର୍ଜୁନ ଏହି ବିଷୟରେ ଜାଣିବା ପାଇଁ ଚାହିଁଲେ, ପ୍ରଭୁ ଆପଣଙ୍କ ଯେ ବିଭୂତି ରହିଛି ମୋତେ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ, ମୁଁ ସବୁବେଳେ କେମିତି ଆପଣ ଚିନ୍ତା କରିବି, କେସୁ କେସୁ ଯେଉଁ ଭାବିଛୁ ଚିନ୍ତୁ ସେ ଭଗବାନ ମାୟା। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି, ଠିକ୍ ଅଛି ଅର୍ଜୁନ, ହନ୍ତତେ କଥେଇ ସ୍ୱାମି ଦିବ୍ୟା ଆତ୍ମା ବିଭୂତ ହେ ପ୍ରଧାନତଃ ପୁରୁଷ ନାସ୍ତୁଙ୍କ ବିସ୍ତୃତ ସ୍ୱାମୀ। ଭଗବାନଙ୍କ ବିଭୂତି ବିଷୟରେ ଯେଉଁ ଅନନ୍ତ ଦେବ ଆଦିଦେବ, ଯେଉଁ ଯିଏ ଅନନ୍ତ ଦେବ ଭଗବାନ ଅନନ୍ତ ଦେବ 1000 ଗୁଣାରେ ଭଗବାନଙ୍କ ଗୁଣଗାନ କରୁଛନ୍ତି, ସେ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହେଇ ନାହିଁ, ଭଗବାନଙ୍କ ଗୁଣର ଅନ୍ତ ନାହିଁ, ସେଥିପାଇଁ ତାଙ୍କୁ ଅନନ୍ତ ବୋଲି କୁହାଯାଉଛି। କ'ଣ ହରି ଅନନ୍ତ, ହରି କଥା ଅନନ୍ତ, ଭଗବାନ ଅନନ୍ତ, ଭଗବାନ କଥା ମଧ୍ୟ ସେଇଭଳି ଅନନ୍ତ ରହିଛି। ତେଣୁ ଭଗବାନ କହିଲେ, ମୁଁ ତାଙ୍କୁ ପ୍ରଧାନତ ଗୁରୁଶ୍ରେଷ୍ଠ, ମୁଁ କିଛି ପ୍ରଧାନ ପ୍ରଧାନ ବିଭୂତି ବିଷୟରେ କହିବି, ନାସ୍ତନ୍ତ ବିସ୍ତୃତ ସ୍ୱାମୀ, ଯଦି ବିସ୍ତାର ଭାବେ ବର୍ଣ୍ଣନା କରିବି ତାହା ତା'ର ଅନ୍ତ ନାହିଁ, ସରିବ ନାହିଁ। ତେଣୁ ଏହି ବିଭୂତିମାନ ବିଷୟରେ ବର୍ଣ୍ଣନା କରୁଛନ୍ତି ଭଗବାନ, କେତେକ ପ୍ରଧାନ ବିଭୂତି ସବୁ ବିଭୂତି କହିନାହାନ୍ତି। ଭାଗବତ ଏକାଦଶ ସ୍କନ୍ଦ ଷୋଡ଼ଶ ଅଧ୍ୟାୟ ମଧ୍ୟ ତାଙ୍କର ଭଗବାନ ତାଙ୍କର ବିଭୂତି ବିଷୟରେ ଆଉ କିଛି ଅଧିକା ବର୍ଣ୍ଣନା କରିଛନ୍ତି, ଉଦ୍ଧବକୁ ବର୍ଣ୍ଣନା କରିଛନ୍ତି। ଏ ଯେଉଁ ଏଠାରେ କୁହାଯାଉଛି ଏଥିରୁ ମଧ୍ୟ କିଛି ରହିଛି, ତା ଅନ୍ୟ କିଛି ମଧ୍ୟ ବିଭୂତି ରହିଛି ଭଗବାନଙ୍କର ବର୍ଣ୍ଣନା କରିଛନ୍ତି ଏକାଦଶ ସ୍କନ୍ଦ ଷୋଡ଼ଶ ଅଧ୍ୟାୟରେ ଭାଗବତରେ। ତେଣୁ ଏଠାରେ କହୁଛନ୍ତି ଯେ ବୃହତ୍ସାମ ତଥା ସାମ୍ନା, ଯେଉଁ ଚାରି ବେଦ ରହିଛନ୍ତି, ଚାରି ବେଦ ହେଉଛି ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ବେଦରେ ଭଗବାନ ବିଷୟରେ ବର୍ଣ୍ଣନା କରାଯାଉଛି। ବେଦେଶ ସର୍ବେ ରମ୍ୟକ ବେଦ, ସମସ୍ତ ବେଦରେ ଜାଣିବା କଥା ହେଉଛନ୍ତି ଭଗବାନଙ୍କୁ। ଭଗବାନ ହେଉଛନ୍ତି ପ୍ରକୃତରେ ବେଦାନ୍ତକ୍ରୀ, ସେ ହିଁ ରଚନାକାରୀ, ବେଦର ବେଦାନ୍ତର ରଚନାକାରୀ ହେଉଛନ୍ତି ଭଗବାନ, ଏବଂ ସେ ହିଁ ପ୍ରକୃତରେ ବେଦ ଜାଣନ୍ତି। ବେଦବିତ୍ ଚାହନ୍, ମୁଁ ବେଦ ଜାଣେ। ଭଗବତ ଗୀତା 15 ଅଧ୍ୟାୟ 15 ଶ୍ଲୋକରେ ଯେତେବେଳେ କଥା କହୁଛନ୍ତି, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ, ଅର୍ଜୁନଙ୍କ ମନରେ ଚିନ୍ତା ହେଉଛି, ପ୍ରଭୁ ଆପଣ ବେଦ ଜାଣିଛନ୍ତି, ମୋତେ ଟିକେ ବେଦ କୁହନ୍ତୁ, ବେଦ ଆମେ ପଢ଼ିପାରୁନାହୁଁ। କାରଣ ଭଗବତ ଗୀତା ଯେଉଁ କୁହାଯାଇଛି, ଇଏ ହେଉଛି ମହାଭାରତର ଗୋଟିଏ କ'ଣ, ମହାଭାରତର 100 ଶ୍ଲୋକରୁ ଇଏ 700 ଶ୍ଲୋକ ରହିଛନ୍ତି। 18ଟି ପର୍ବରୁ ଗୋଟିଏ ପର୍ବରେ 25 ରୁ 42 ଏ 18ଟି ଅଧ୍ୟାୟରେ ଭଗବତ ଗୀତା ବର୍ଣ୍ଣନା କରାଯାଇଛି। ତେଣୁ ମହାଭାରତ କେଉଁମାନଙ୍କ ପାଇଁ କୁହାଯାଇଛି ନା, ଯେଉଁମାନେ ଏତେ ଉନ୍ନତ ନୁହନ୍ତି, ସ୍ତ୍ରୀ ଶୂଦ୍ର ନିଜବନ୍ଧୁନା ତ୍ରୈନ ସ୍ଥିତି ଗୋଚରା, ସ୍ତ୍ରୀ ଲୋକମାନେ ଯେଉଁମାନେ ନିମ୍ନ ଶ୍ରେଣୀରେ ଅଛନ୍ତି, ବା ଯେଉଁମାନେ ଉନ୍ନତ ଶ୍ରେଣୀରେ ଥିଲେ ମଧ୍ୟ ତାଙ୍କର ସେ ଯୋଗ୍ୟତା ନାହିଁ, ଦ୍ୱିଜବନ୍ଧୁ ବୋଲି କୁହାଯାଉଛି ସେମାନଙ୍କୁ, ଏ ତ୍ରୟୀ ଏ ବେଦ ଇତ୍ୟାଦି ସେମାନଙ୍କର ବୁଝିପାରିବେ ନାହିଁ। ସେଥିପାଇଁ ଇତି ଭାରତ ମାଖ୍ୟାନ କୃପା ମୁନିନା କୃତମ, ତେଣୁ କୃପା କରି ବ୍ୟାସଦେବ ଏଇ ମହାଭାରତକୁ ରଚନା କରିଛନ୍ତି, ଯେଉଁମାନେ ଏତେ ଉନ୍ନତ ନୁହନ୍ତି ତାଙ୍କ ପାଇଁ ଏଇ ମହାଭାରତ ରଚନା କରାଯାଇଛି। ତେଣୁ ଅର୍ଜୁନ ନିଜକୁ ଉନ୍ନତ ବୋଲି ଭାବୁନାହାନ୍ତି, ସାଧାରଣ ମନୁଷ୍ୟ ସମାଜକୁ ସେ ରିପ୍ରେଜେଣ୍ଟ କରୁଛନ୍ତି। ତେଣୁ ସେ କହୁଛନ୍ତି, ପ୍ରଭୁ ଆମେ ବେଦ ବିଷୟରେ କିଛି ଜାଣିପାରିବୁ କ'ଣ ନା, କାହିଁ ଜାଣିପାରିବ ନାହିଁ, ମନର କଥା ସେ ଭାବର କଥା। ତେଣୁ ଭଗବାନ ତାଙ୍କର 3 ଶ୍ଲୋକରେ 15 ଅଧ୍ୟାୟ 16, 17 ଏବଂ 18 ଏ 3 ଶ୍ଲୋକରେ ବେଦକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହୁଛନ୍ତି କଥା, ଏ 3 ଶ୍ଲୋକରେ ବେଦର ସାର କଥା କୁହାଯାଇଛି। 3 ଶ୍ଲୋକରେ ଭଗବାନ ଏଭଳି ଅଦ୍ଭୁତ ଶକ୍ତି ସମ୍ପନ୍ନ ଭଗବାନ, ସବୁକିଛିକୁ ସଂକ୍ଷେପରେ ବର୍ଣ୍ଣନା କରିପାରିବେ, ତାକୁ ବିସ୍ତାର କରନ୍ତୁ ସେ ସବୁ ନାହିଁ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ ମୁଁ ହେଉଛି ପ୍ରଣବ, ସମସ୍ତ ବେଦକୁ ଗୋଟିଏ ଅକ୍ଷର ପ୍ରକାଶ କଲେ ସେ ହେଉଛି ପ୍ରଣବ ଓମ୍। ଏଠି ହେଉଛି 3ଟା ଅକ୍ଷର ରହିଛି, ଅ ଉ ଏବଂ ମ, ଏ 3ଟି ଅକ୍ଷର ମିଶିଲେ ପ୍ରଣବ ହେଉଛି। ଏ ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ। ଅର ଅର୍ଥ ହେଉଛି, ଅ ଅର୍ଥ ହେଉଛି ଭଗବାନ କୃଷ୍ଣ, ଷଡ଼ଷ୍ଠ କ'ଣ ସନ୍ଦର୍ଭରେ ଜୀବ ଗୋସ୍ୱାମୀ କଥା କହୁଛନ୍ତି, ଅକାରଣ କୃଷ୍ଣ ଉଚ୍ଚତେ, ଅକାର କହିଲେ ଭଗବାନ କୃଷ୍ଣଙ୍କୁ ବୁଝାଉଛି, ଅକ୍ଷରାଣ ଅକାରୋସ୍ମି ଭଗବତ ଗୀତାରେ ଭଗବାନ କହିଲେ ସେ କଥା। ତାପରେ ଉ ଶବ୍ଦରେ ରାଧା, ଉ ଶବ୍ଦର ଅର୍ଥ ରାଧା କୁହାଯାଉଛି, ଏବଂ ମ ମରେ ଜୀବ ଉଚ୍ଚତେ, ଜୀବକୁ ମ ବୋଲି କୁହାଯାଉଛି। ତେଣୁ ଓମ୍, ଓମ୍ରେ ସବୁକିଛି ରହିଛି, ସମସ୍ତ ବେଦକୁ ଗୋଟିଏ ଅକ୍ଷର ଯଦି ପ୍ରକାଶ କରାଯିବ, ଓମ୍ ଏ ଗାୟତ୍ରୀ, ଏ ପ୍ରଣବ, ପ୍ରଣବ ବହୁତ ଗୁରୁତ୍ୱପୂର୍ଣ୍ଣ ଅକ୍ଷର ପ୍ରଣବ, ସମସ୍ତ ବେଦର ସାର ଏଇ ଗୋଟିଏ ଅକ୍ଷର ରହିଛି ଓମ୍। ଏଇ ଓମ୍କାରର ବିସ୍ତାର ହେଉଛି ଗାୟତ୍ରୀ। ତେଣୁ ଆମେ ଯେଉଁ ପାଠ କରୁଛେ, ଗାୟତ୍ରୀ କରୁଛେ, ଓମ୍ରୁ ଆରମ୍ଭ ହେଉଛି, ଓମ୍ ଭୂର୍ ଭୁବଃ ତସ୍ୟବିଦୁର୍ ବରେଣ୍ୟମ୍ ଭଗବତେ ଧିମହି ଧିଓ ୟୋନଃ ପ୍ରଚୋଦୟାତ୍। ଧିଓ ୟୋନଃ, ଭାଗବତ ମଧ୍ୟ ଏଇ 1ଶ୍ଲୋକରେ ଧିଓ ୟୋନଃ ରହିଛି, ଧିମହି ଧିମହି ଶବ୍ଦ ରହିଛି। ତେଣୁ ଏଇ ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ, ଗାୟତ୍ରୀର ବିସ୍ତାର ହେଉଛି ଚତୁଃଶ୍ରୁତି ଭାଗବତ। ଭାଗବତରେ ଦ୍ୱିତୀୟ ସ୍କନ୍ଧ 9ଅଧ୍ୟାୟରେ 32 ରୁ 35 ଏ 4ଶ୍ଲୋକରେ ଭଗବାନ ସମସ୍ତ ଜ୍ଞାନ ବ୍ରହ୍ମାଙ୍କୁ ପ୍ରଦାନ କରିଦେଇଛନ୍ତି। ତେଣୁ ସେଇ ଚତୁଃଶ୍ରୁତି ଭାଗବତ ବିସ୍ତାର ହେଉଛି 18,000 ଶ୍ଲୋକ। ତେଣୁ ଇଏ ଯେଉଁ ଗାୟତ୍ରୀ ଯେଉଁ ରହିଛି, ଏଠି କହୁଛନ୍ତି ଏ ଯେଉଁ ବେଦ ରହିଛି, ବେଦରେ ବହୁତ ସମସ୍ତ ଭଗବାନ ବିଷୟରେ ଜ୍ଞାନ ସବୁ ରହିଛି, ଲକ୍ଷ ଲକ୍ଷ ଶ୍ଲୋକ ରହିଛନ୍ତି ବେଦରେ, ଇତିହାସ ପୁରାଣ ମଧ୍ୟ ବେଦ କୁହାଯାଉଛି। ରୁକ୍ସାମ ଯଦୁ ଅଥର୍ବ ଛଡ଼ା ଯେଉଁ ଇତିହାସ ରହିଛି, ମହାଭାରତ ଇତ୍ୟାଦି, ଏସବୁ ଇତିହାସ। ଆମର ପ୍ରକୃତ ଇତିହାସ ହେଉଛି ବୈଦିକ ଶାସ୍ତ୍ର। ଆମେ ଯେଉଁ ଇତିହାସ ପଢ଼ୁଛେ, ମୋଗଲମାନଙ୍କର ସାମ୍ରାଜ୍ୟ ଥିଲା, ଇଂରାଜମାନଙ୍କର ଶାସନ କରିଥିଲେ, ଏ ଇତିହାସ ଅଳ୍ପ ଦିନର ଇତିହାସ। ଏଇ ଇତିହାସ ପଢ଼ିଲେ ଆମେ ବାବରଙ୍କର ବାବର ଯେଉଁ ଥିଲେ ବାବର ହେଉଛନ୍ତି ଉମାୟଙ୍କର ପିତା, ଏଇସବୁ ଆମେ ପଢ଼ୁଥିଲେ ସ୍କୁଲରେ ଇତିହାସ ପଢ଼ୁଥିଲେ ଏଇ ଇତିହାସ। କିନ୍ତୁ ଏଇ ଇତିହାସରେ ପଢ଼ିବା ଦ୍ୱାରା ଆମର କ'ଣ ଜ୍ଞାନ, କ'ଣ ବିଶେଷ ଭାବରେ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, କ'ଣ ଜ୍ଞାନ ପ୍ରାପ୍ତ ହେଉଛେ, ତାଦ୍ୱାରା କ'ଣ ଆମର ଲାଭ ହେବ, କ'ଣ ସେ ଜ୍ଞାନ ପ୍ରାପ୍ତ ହେଇକିରି। କିନ୍ତୁ ଏ ଯେ ବୈଦିକ ଶାସ୍ତ୍ର, ବୈଦିକ ଇତିହାସ, ଏ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା, ଆମେ ଭଗବାନ ବିଷୟରେ ଜାଣିପାରିବା। ତେଣୁ ଇତିହାସ ବେଦରେ, ଏ ମହାଭାରତରେ ଇତିହାସ କଥା କୁହାଯାଇଛି, ଲକ୍ଷ ଲକ୍ଷ ବର୍ଷ ତଳର କଥା ସବୁ ରହିଛି ଇତିହାସ। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ। କୋଟି କୋଟି ବର୍ଷର ଇତିହାସ ଆମ ପାଖରେ ରହିଛି। ତେଣୁ ଏଇଟା ପଢ଼ିଲେ, ଏଇସବୁ ଜାଣିଲେ ଆମେ ଭଗବାନ ବିଷୟରେ ଜାଣିବା। ଭଗବାନ ବିଷୟରେ ଜାଣିଲେ ଆମ ମାନବ ଜନ୍ମ ସାର୍ଥକ ହେବ। ଆଉ ଭଗବାନ ବିଷୟରେ ଜାଣିନେ ଅନ୍ୟ ଲକ୍ଷ ଲକ୍ଷ କଥା ଜାଣିଲେ ମଧ୍ୟ ସତବ୍ୟା ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶ ଅପଶ୍ୟତ୍ମତତ୍ଵ ଗୃହେଶୁ ଗୃହେ ଦିନା ଭାଗବତରେ ସୁଖଦେବ ଗୋସ୍ୱାମୀ ପ୍ରଥମେ ଏକଥା କହୁଛନ୍ତି। କାହିଁକି ନା ଲୋକମାନେ ସାଧାରଣତଃ ଯାହା ଶୁଣିବା କଥା, ଯାହା ପଢ଼ିବା କଥା, ସେସବୁ କରୁନାହାନ୍ତି। ସକାଳୁ ଉଠିଲେ ନ୍ୟୁଜ୍ ପେପର ଦେଖିବେ, ଟିଭିର ନ୍ୟୁଜ୍ ଦେଖିବେ, ଏଇସବୁ ଜିନିଷ ଦେଖୁଛନ୍ତି। ଏଥିରେ ଆତ୍ମତତ୍ତ୍ୱ ବିଷୟରେ କିଛି ସେମାନେ ବୁଝିପାରୁନାହାନ୍ତି, ଜାଣିପାରୁ ଆତ୍ମତତ୍ତ୍ୱ ସେମାନେ ଜାଣିନାହାନ୍ତି। ଆଉ କ'ଣ କହିବେ ସେମାନେ ଆତ୍ମତତ୍ତ୍ୱ ବିଷୟରେ, କ'ଣ କହିବେ ରେଡ଼ିଓରେ ବା ଟିଭିରେ ବା ନ୍ୟୁଜ୍ରେ କ'ଣ ଆସିବ। ତେଣୁ ଅପସତ ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ବିଷୟରେ କାହାର ଜିଜ୍ଞାସା ନାହିଁ। ତେଣୁ ଏ ଯେଉଁ ବେଦମାନଙ୍କରେ ଏସବୁ ଆତ୍ମତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ବିଷୟରେ ବର୍ଣ୍ଣନା କରାଯାଇଛି ବେଦ। ତେଣୁ ଏଠାରେ ଯେତେବେଳେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ ବିସ୍ତାର ଭାବରେ ଶୁଣିବା ପାଇଁ, ଭଗବାନ କହୁଛନ୍ତି ଯେ ମୋର ଯେଉଁ ବିଭୂତି ରହିଛି, ବିସ୍ତାର ରହିଛି ବିଭୂତି, ଅନନ୍ତ ବିଭୂତି ରହିଛି ଭଗବାନଙ୍କର, ଆମେ ଚିନ୍ତା କରିପାରିବା ନାହିଁ କେତେ ବିଭୂତି ରହିଛି ଭଗବାନଙ୍କର। କିନ୍ତୁ ସଂକ୍ଷେପରେ କିଛି କିଛି ବିଭୂତି ବିଷୟରେ ଭଗବାନ 10 ଅଧ୍ୟାୟରେ ଭଗବତ ଗୀତାରେ କହିଛନ୍ତି। ଏକାଦଶ ସ୍କନ୍ଦ ଭାଗବତରେ ମଧ୍ୟ 16 ଅଧ୍ୟାୟରେ ଆଉ କିଛି ବିଭୂତି ବିଷୟରେ କହିବେ। କିନ୍ତୁ ଯେତେ କହିଲେ ମଧ୍ୟ ଭଗବାନ ବିଭୂତି ଶେଷ ହେବ ନାହିଁ। ତେଣୁ ଏଠାରେ କହୁଛନ୍ତି ଏ ଶ୍ଳୋକରେ ଆମେ ଦେଖିବା, ଆଜି ମାର୍ଗଶିର ମାସ, ମାର୍ଗଶିର ମାସ ହେଉଛି ମାସ ମାନଙ୍କ ଭିତରେ ଶ୍ରେଷ୍ଠ ମାସ, ଆମେ ସକାଳେ ଏ କଥା କହୁଥିଲେ। ତେଣୁ ଏଠାରେ କହୁଛନ୍ତି ବୃହସାମ ତଥା ସାମା, ବେଦରେ ବେଦମାନଙ୍କ ଭିତରେ 4 ବେଦରେ ପୁଣି ଯଦି କୁହାଯିବ କେଉଁ ବେଦଟା ଶ୍ରେଷ୍ଠ, ତାହେଲେ ସେଇଟା ହେଉଛି ସାମ ବେଦ। ଭଗବତ ଗୀତାରେ ଭଗବାନ କହିଛନ୍ତି ସେଇଟା ବେଦନା ସାମ ବେଦସ୍ମି, ବେଦ ବେଦମାନଙ୍କ ଭିତରେ ମୋର ସାମ ବେଦ, ସାମ ଋତୁ ଅଥର୍ବ, ଏ ସାମ ବେଦରେ ଭଗବାନଙ୍କ ସହ ସ୍ତୁତି କରାଯାଇଛି, ସୁନ୍ଦର ଭାବରେ ଗାନ କରାଯାଇଛି ଭଗବାନଙ୍କର, ଯେଉଁ ରହିଛି ଭଗବାନଙ୍କର ମହିମା ସବୁ ଗାନ କରାଯାଇଛି। ତେଣୁ ଏଇ ଯେଉଁ ବିଭିନ୍ନ ସ୍ତୁତି ରହିଛନ୍ତି ସାମ୍ବେଦରେ, ଏଠି ଭଗବାନ କହୁଛନ୍ତି ଯେ ବୃହତ୍ସାମ ତଥା ସାମନା, ଏ ସ୍ତୁତିମାନ ଭିତରେ ବୃହତ୍ସାମ ହେଉଛି ଶ୍ରେଷ୍ଠ, ଶ୍ରେଷ୍ଠ ସ୍ତୁତି। ପ୍ରଭୁ ନାରାୟଣ ଭାଗବତରେ କହୁଛନ୍ତି ଏଇଟା ଆମେ ସାଧାରଣତଃ ରାତ୍ରି ଅଧରେ ଗାନ କରାଯାଏ, ରାତ୍ରି ଅଧରେ ସେ ରାଗଟି ବୃହତ୍ସାମର ଯେଉଁ ରାଗ ରହିଛି, ବିଭିନ୍ନ ପ୍ରକାର ଛନ୍ଦ ରହିଛି ଭାଗବତ ଆରମ୍ଭରେ, ସେ ଛନ୍ଦ କଥା କୁହାଯାଇଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀ ସ୍ମରଣ କରୁଛନ୍ତି, ସେତେବେଳେ ସେ କଥା କହୁଛନ୍ତି ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟଂ ଉଦୀରୟେ। ଭଗବାନ ଗୁରୁଙ୍କୁ 2 ଶ୍ଳୋକରେ ପ୍ରଣାମ କରି, ଭଗବାନ ନାରାୟଣଙ୍କୁ ସ୍ମରଣ କରି, ନରଂ ଚୈବ ନରୋତ୍ତମଂ ମନୁଷ୍ୟମାନଙ୍କ ଶ୍ରେଷ୍ଠ ଯେ ଭଗବାନ କୃଷ୍ଣ, ତାଙ୍କୁ ସ୍ମରଣ କରି ଦେବୀଂ ସରସ୍ୱତୀଂ ବ୍ୟାସଂ, ଦେବୀଂ ସରସ୍ୱତୀ ଦେବୀଙ୍କୁ ପ୍ରଣାମ ଜଣାଇ, ଏବଂ ବିଶେଷ ଭାବରେ ବ୍ୟାସ ଯିଏକି ଭାଗବତ ରଚନା କଲେ ତାଙ୍କୁ ମଧ୍ୟ ପ୍ରଣାମ ଜଣାଉଛନ୍ତି। ତତୋ ଜୟ ମଧୁରେ, ତେଣୁ ଏହି ଶ୍ଳୋକର ଭାଷାରେ ଶ୍ରୀଦର୍ଶନ କହୁଛନ୍ତି ଏଠି ଯେଉଁ ରହିଛି ବିଭିନ୍ନ ପ୍ରକାର ଛନ୍ଦ ସବୁ ରହିଛି, ତେଣୁ ଏଇ ଛନ୍ଦମାନ ଭିତରେ ଶ୍ରେଷ୍ଠ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ, ଦେବୀ ସରସ୍ୱତୀ ବ୍ୟାସ ତତୋ ଯାଏ ଅଧିରାଏ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ଚାରି, ଚାରିଟା କୁହାଯାଇଛି। ତେଣୁ ଏଠି ଯେଉଁ ବିଭିନ୍ନ ପ୍ରକାର ଛନ୍ଦ ରହିଛି, ଛନ୍ଦ ସାଧାରଣତଃ କେତୋଟି ଛନ୍ଦ ରହିଛି, ସାତଟି ଛନ୍ଦ ନା କେତେଟା ଛନ୍ଦ, ଉଷ୍ଣିକ, ଅନୁଷ୍ଠୁପ, ବୃହତି, ପଙ୍କ୍ତି, ତ୍ରିଷ୍ଟୁପ, ଜଗତି, ଏ ସାତଟି ଛନ୍ଦ ରହିଛି ଏଥିରେ ବର୍ଣ୍ଣନା କରାଯାଇଛି। ସାତଟି ଛନ୍ଦ ଗାୟତ୍ରୀ ଛନ୍ଦ ହେଉଛି ମୁଖ୍ୟ, ହେଉଛି ଗାୟତ୍ରୀ ଛନ୍ଦ, ଗାୟତ୍ରୀ ଛନ୍ଦ, ବୃହତି, ଉଷ୍ଣିକ, ଜଗତି, ତ୍ରିଷ୍ଟୁପ, ଅନୁଷ୍ଠୁପ, ପଙ୍କ୍ତି, ଏ ସାତଟି ଛନ୍ଦ ରହିଛି। ବିଭିନ୍ନ ରାଗ ରହିଛି ନା, ସାତ ସାତ ସ୍ୱର ରହିବି କି, ସାତ ସ୍ୱର ସେଗୁଡ଼ିକ ସାତଟି ଛନ୍ଦ ରହିଛନ୍ତି। ହଁ, ସେ ଛନ୍ଦମାନଙ୍କ ଭିତରେ ଶ୍ରେଷ୍ଠ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଭଗବାନ କହିଲେ କ'ଣ ଯେ ବୃହତ୍ସାମ ତଥା ସାମ୍ନା ଗାୟତ୍ରୀ ଛନ୍ଦ ସାମ, ଛନ୍ଦମାନଙ୍କ ଭିତରେ ଯେତେ ସ୍ୱର ସବୁ ରହିଛି ତା ଭିତରେ ଶ୍ରେଷ୍ଠ ସ୍ୱର ବା ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଭଗବାନ ମହାରାଜ କହୁଛନ୍ତି ଗାୟତ୍ରୀ ଯେଉଁ ରହିଛନ୍ତି ଇଏ ହେଉଛନ୍ତି ବ୍ରହ୍ମାଙ୍କର ମୁଖରୁ ଗାଉଛନ୍ତି, ବ୍ରହ୍ମା ଏ ଗାୟତ୍ରୀ ପ୍ରାପ୍ତ ହେଇଥିଲେ, ଭଗବାନ ତାଙ୍କୁ ଜ୍ଞାନ ଦେଇଥିଲେ, ଗାୟତ୍ରୀ ବଂଶୀ ମାଧ୍ୟମରେ ସବୁ ଜ୍ଞାନ ଦେଇଦେଇଥିଲେ ତାଙ୍କ ହୃଦୟ ଭିତରେ। ତେଣୁ ଭାଗବତ ଆରମ୍ଭ ଶ୍ଳୋକରେ ସେ କଥା କୁହାଯାଇଛି, ତେନି ବ୍ରହ୍ମ ହୃଦୟ ଯା ଆଦି କବୈ, ବ୍ରହ୍ମାଙ୍କ ହୃଦୟରେ ଭଗବାନ ସେ ଜ୍ଞାନକୁ ଦେଇଦେଇଥିଲେ, ଏ ଗାୟତ୍ରୀ ମାଧ୍ୟମରେ ସେ ସବୁ ଜ୍ଞାନ ପ୍ରଦାନ କରାଯାଇଛି। ତେଣୁ ଗାୟତ୍ରୀ ଛନ୍ଦ ସାମ ଯେତେ ଛନ୍ଦ ରହିଛି, ସାତଟି ଯେଉଁ ଛନ୍ଦ ରହିଛି ତା ଭିତରେ ଶ୍ରେଷ୍ଠ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ଓଂ ଭୂର୍ଭୁବଃ ସ୍ୱଃ ବିଭୂର୍ବରେଣ୍ୟଂ ଭର୍ଗଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏ ଯେଉଁ ଛନ୍ଦ ରହିଛି ଏ ଛନ୍ଦଟା ଗାୟତ୍ରୀ ସମସ୍ତେ ଉଚ୍ଚାରଣ କରିପାରିବେ ନାହିଁ, ଗାୟତ୍ରୀ ଉଚ୍ଚାରଣ କରିବା ପାଇଁ ହେଲେ ଆମର ଗୁରୁଦେବଙ୍କ ଠାରୁ ଏ ଗାୟତ୍ରୀ ଗ୍ରହଣ କରିବାକୁ ପଡ଼ିବ। ଗାୟତ୍ରୀଟା ମୁଁ ଯେତେବେଳେ ଗାୟତ୍ରୀ ଦୀକ୍ଷା ନେଲି ମୁଁ ଗୁରୁଦେବଙ୍କୁ ପଚାରିଥିଲି ସେ ପ୍ରଶ୍ନ ଯେ କ'ଣ ପାଇଁ ଗାୟତ୍ରୀଟା ଯେଉଁ କେବଳ ସମସ୍ତଙ୍କୁ କର୍ଣ୍ଣରେ ଦିଆଯାଏ, ଗୁରୁଦେବ ତାଙ୍କର କର୍ଣ୍ଣରେ କର୍ଣ୍ଣରେ ଦେବେ, ଯେମିତି ମହାମନ୍ତ୍ରଟା ଆମେ କୀର୍ତ୍ତନ କରୁଛେ ସମସ୍ତଙ୍କୁ ସାଧାରଣ ଭାବରେ କୁହାଯାଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏମିତି ଗାୟତ୍ରୀଟା ସେମିତି କୁହାଯାଏ ନାହିଁ। କାହିଁକି ସେଇଟା ମୁଁ ପଚାରିଥିଲି, ଗୁରୁଦେବ କହିଥିଲେ ଏଇଟା ହେଉଛି ଗୋପନୀୟ ମନ୍ତ୍ର, ତେଣୁ ଏଇଟା ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି, ପରମ୍ପରାରେ ଆସେ। ଆହୁରି ଅନ୍ୟ ଗାୟତ୍ରୀ ସବୁ ରହିଛି, ଇଏ ସାଧାରଣ ଗାୟତ୍ରୀ ବାଦେ ଗୁରୁ ଗାୟତ୍ରୀ ରହିଛି, ଗୌର ଗାୟତ୍ରୀ ରହିଛନ୍ତି ଏବଂ କୃଷ୍ଣ ଗାୟତ୍ରୀ ରହିଛନ୍ତି, ଏସବୁ ବିଭିନ୍ନ ପ୍ରକାର ଗାୟତ୍ରୀ ରହିଛନ୍ତି। ଏଇଟା ଗୋପନୀୟ ଭାବରେ ଦିଆଯାଉଛି, ତା'ର ମନ୍ତ୍ରର ଯେଉଁ ରହିଛି ମନ୍ତ୍ରର ସିଦ୍ଧି ପ୍ରାପ୍ତ ହେବା ପାଇଁ ଏହି ଗୋପନୀୟ ଭାବରେ ପ୍ରଦାନ କରାଯାଏ ଏଇଟାକୁ। ତେଣୁ ଯେଉଁମାନେ ଆମର ଇସ୍କନରେ ଯେଉଁ ରହିଛି ବ୍ୟବସ୍ଥା ରହିଛି, ଯେଉଁମାନେ ପ୍ରଥମେ ଦୀକ୍ଷା ନେବେ ସେମାନେ ନେବେ ମହାମନ୍ତ୍ର ଦୀକ୍ଷା, ଯାହାକୁ କୁହାଯାଉଛି ହରିନାମ ଦୀକ୍ଷା, ଭଗବାନ ନାମ ହରିନାମ, ଏଇଥିରେ ଯେଉଁମାନେ ଉନ୍ନତି କରିବେ ସେମାନେ ଗାୟତ୍ରୀ, ଗୋଟିଏ ବର୍ଷ ଭିତରେ ସେମାନେ ତାଙ୍କୁ ଗାୟତ୍ରୀ ଦୀକ୍ଷା ଦିଆଯିବ। ଗାୟତ୍ରୀ ଦୀକ୍ଷା ଦେଲେ ସେମାନେ ଭଗବାନଙ୍କର ଯେଉଁ ଅର୍ଚ୍ଚନା ଇତ୍ୟାଦି ରହିଛି ପୂଜା ଅର୍ଚ୍ଚନା ଇତ୍ୟାଦି ସେମାନେ କରିବା ପାଇଁ ଯୋଗ୍ୟ ହେବେ, ଏ ମିନିମମ୍ ଆବଶ୍ୟକତା ରହିଛି। ଗାୟତ୍ରୀ ବ୍ରାହ୍ମଣ ବ୍ରାହ୍ମଣ କହିଲେ ଏମାନେ ଗାୟତ୍ରୀ ଉଚ୍ଚାରଣ କରିବେ, ବ୍ରାହ୍ମଣ ଜନ୍ମ ନା ଗାୟତ୍ରୀ କ'ଣ ଜନ୍ମ ହେଉଛି ସେତେବେଳେ ସେମାନେ ଶୂଦ୍ର ଅବସ୍ଥାରେ ଥାଆନ୍ତି, ଜନ୍ମ ନା ଗାୟତ୍ରୀ ଶୂଦ୍ର, ସଂସ୍କାର ଭାବେ ଦ୍ୱିଜ, ସଂସ୍କାର ଗ୍ରହଣ କଲେ ସେମାନଙ୍କୁ ଦ୍ୱିତୀୟ ଜନ୍ମ ହେଲା ବି କହିଲା, ଦ୍ୱିତୀୟ ଜନ୍ମ ଦ୍ୱିଜ, ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାହିଁକି ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ବାହାରେ ତାପରେ ଛୁଆ ହେଇକି ବାହାରେ ସେଥିରୁ, ତେଣୁ ଦ୍ୱିଜ କହିଲେ ଦ୍ୱିତୀୟ ଜନ୍ମ ତାଙ୍କର ହେଲା, संस्कार जवान ग्रहण करेंगे साधारण ब्राह्मण क्षत्रिय वैश्य तीन श्रेणी लोक मैंने संस्कार ग्रहण करने उपयुक्त रही शूद्र मान से संस्कार ना तेनाली आम से सब बर्तमान वर्णाश्रम धर्म लोप हो जाएगी आम जो दि जाऊँ पंचरात्रि भितर दि जाऊ वैदिक भितर दि जाऊना दीक्षा तेणु समस्ते गायत्री दि जाऊ समस्त दि जा संस्कार कर समस्त तेणु ये जो मैंने गायत्री ग्रहण कर संस्कार ग्रहण कर संस्कार संस्कार नीले कहगला एवं जोबले से संस्कार ग्रहण करेंगे से वेद अध्ययन करने योग्य हे वेद पाठा भवे विप्र वेद पाठ कले से विप्र बोली कह द्विज विप्र ब्राह्मण आदि सब तफात रही गणना करज कहे जो संस्कार ग्रहण कर संस्कार ग्रहण कले से वेद अध्ययन करने योग्य हे प्रभुपाद महाराज कहते जमी आम भारत बर्ष रही जो मैंने जो वकिलाति पढ़े ल पढ़े सीधा सड़क जाए ल पढ़ीपरि ना मिनिमम ग्रेजुएसन करेंगे स्नातक प्रास करेंगे तेल से मैंने ल पढ़ीपर वकिलाति पढ़ीपरिवे से भाव वेद अध्ययन करने मिनिमम आवश्यकता जो रही प्राथमिक आवश्यकता से हूँ जड़े संस्कार ग्रहण कर संस्कार ग्रहण कले से वेद अध्ययन करने योग्य हे वेद पाठ वेद अध्ययन कले वेद पाठ भवत विप्र वेद पाठ कले विप्र बोली कह जो मैंने वेद पाठ करना विप्र नुहति तेणु जो वेद पाठ करे विप्र विप्र कह भू जो मैंने ब्रह्म जाना वेद पाठ कर जो मैंने ब्रह्म को जानपरिवे से ब्राह्मण ब्रह्म जाना ब्राह्मण ये हूँ वेदर सब जो निम्नतर ज्ञान भगवान संबंध जो ज्ञान रही तीन प्रकार ज्ञान रही भगवान गोटे ब्रह्म ताकि परमात्मा ताकि भगवान ये तीन प्रकार ज्ञान रही भगवान तीन प्रकार अनुभूति रही प्रभुपाद महाराज उदाहरण दिखती जमी आम देखा दूर रू गए पहाड़े देखा धूआईया भाया कितु जो आम पाखक जावा आस्ते आस्ते सब विभिन्न वृक्ष लता पशुपक्षी कीट पतंग ये सब आम देखिपर जदि से पहाड़ ऊपर को जीवा पूर्ण भाव से पहाड़ ज्ञान आमको आसव से भाव भगवान प्राथमिक अनुभूति हूँ ब्रह्म अनुभूति ब्रह्म अनुभूति कह भगवान शरीर जो अंग कांति ब्रह्म कह जाए सीताराम तेणु ब्रह्म हूँ भगवान शरीर अंग कांति को ब्रह्म कह जाए भगवद गीता चौदह अध्याय भगवान श्रीता कहते ब्राह्मण ही प्रतिष्ठा ब्रह्म कहे भगवान शरीर अंधकांति ये हूँ प्राथमिक ज्ञान अद्वय ज्ञान भगवान समग्र ज्ञान को अद्वय ज्ञान भी कह जाए ये भौतिक जगत जो ज्ञान होती द्वैत ज्ञान ये द्वैत ज्ञान मध्यम आम अद्वय ज्ञान बुझीपर ना तेणु भगवद गीता चतुर्थ अध्याय भगवान कहले तद्विधि प्रणिपाचीन परिप्रश्न से वया उपदेक्षे ज्ञान ज्ञानीन तत्वदर्शीन अद्वय ज्ञान बुझापे आम जन उपयुक्त गुरु पाक जावाक पड़ो प्रणाम करी प्रश्न करी सेवा कले आम अद्वय ज्ञानी बुझीपर से गुरु किए ना ज्ञानीन तत्वदर्शीन से गुरु जे कि वैदिक संबंध ज्ञान रही वेद संबंध ज्ञान रही एवं खाली ज्ञान थी से गुरु नुहति ज्ञान तत्वदर्शीन से भगवान को तत्व को तत्व को दर्शन करुभव करेंगे सी अच्छे गुरु अद्वय ज्ञान को से भाव बुझे पड़ो आम निजे चेष्टा अद्वय ज्ञान बुझीपर ना तेणु ये जो रही जे भगवान कहले गायत्री नासनम मार्गस्य सोहम नासनम भितरे ये जो विभिन्न प्रकार मास रही वैशाख आरंभ करी वैशाख देश के आषाढ़ श्रावण भद्रव आसन कार्तिक मार्गशीर आसगला तापर ओष माघ फाल्गुन चैत्र ये द्वादश मास रही मास वैष्णव नाम रही वैष्णव नाम रही तेणु ये हूँ केशव केशव मार्गशीर मस नाम हूँ केशव ना कौन रही जो मस रही तर वैष्णव नाम रही वैष्णव नाम सब रही आज है के तारीख हाँ ये यहाँ हूँ मार्गशीर मस ଏଇଟା ମୁଁ ଲେଖିନି ମୋ ଆଧାରଭୂତି ଥିଲା ସେଇଟା ଯାହା ହଉ କେଶବ କେଶବ ନାରାୟଣ ମାଧବ ଏସବୁ ଲୋକ ଆମେ ଦେଉଛେ ଭଗବାନଙ୍କୁ ଦଶ ଦ୍ୱାଦଶ ଗାୟତ୍ରୀ ପଢ଼ୁଛେ ଯେଉଁ ତିଳକ କରୁଛେ ଦ୍ୱାଦଶ ମନ୍ତ୍ର ରହିଛି ଏ ଦ୍ୱାଦଶ ମନ୍ତ୍ର ହେଉଛି ଭଗବାନ ମାନେ ଭଗବାନଙ୍କ ନାମ ଯେଉଁ ରହିଛି ଏ ମାସମାନଙ୍କ ନାମ ଅନୁସାରେ ଏସବୁ ରହିଛି ମାସମାନଙ୍କ ନାମ ଅନୁସାରେ ବୈଷ୍ଣବ ନାମ ସବୁ ରହିଛି ତେଣୁ ଇଏ ଯେଉଁ ମାର୍ଗଶୀର ମାସ ମାର୍ଗଶୀର ମାସ ଶ୍ରେଷ୍ଠ ବୋଲି କାହିଁକି କହୁଛନ୍ତି ନା ପ୍ରଭୁପାଦ ମହାରାଜ କହୁଛନ୍ତି ଏଇ ମାସରେ ଆମେ ସବୁ ଫସଲ ଉତ୍ପନ୍ନ କରୁଛେ ଓ ସୁନ୍ଦର ସୁନ୍ଦର ସବୁ ପ୍ରଶସ୍ତ ସବୁ ଆସୁଛି ଆମର ଘରେ ଆସି ପହଞ୍ଚି ଧାନ ସବୁ ରତ୍ନ ଭଣ୍ଡାର ସବୁ ଶସ୍ୟ ଭଣ୍ଡାର ସବୁ ଭଳି ରହୁଛି ତେଣୁ ଲୋକମାନେ ଆନନ୍ଦରେ କାଳଯାପନ କରୁଛନ୍ତି ତେଣୁ ଏଇଟାକୁ ମାର୍ଗଶୀର ମାସ ମାନେ ମାର୍ଗଶୀର୍ଷ ଆମେ ବୋଲି କୁହାଯାଉଛି ଭଗବାନ କହିଛନ୍ତି ମାସରେ ମାର୍ଗଶୀର୍ଷ ଏବଂ ଋତୁ ଛଅଟି ଋତୁ ଯେଉଁ ରହିଲେ କ'ଣ ଏଇଟା ହେଲା ଏଇଟା ହେଉଛି କୁମାର କେଉଁ ଋତୁ ଏଇଟା ହେଉଛି ହେମନ୍ତ ଋତୁ ବସନ୍ତ ଗ୍ରୀଷ୍ମ ହେମନ୍ତ ପରେ ଆସିବ କ'ଣ ନା ଶୀତ ହେମନ୍ତ ଦୁଇ ମାସରେ ଗୋଟେ ଋତୁ ହେଉଛି ତେଣୁ ଏ ଯେଉଁ କ'ଣ ଏଇଟା ହେଉଛି ମାର୍ଗଶୀର କାର୍ତ୍ତିକ ମାର୍ଗଶୀର ହିମେ କାର୍ତ୍ତିକ ମାର୍ଗଶୀର ରାତିରେ ପଢ଼ାଇ ଶିଶିର ଯେଉଁ ପଢ଼ ରାତିର ନୁହେଁ ଆମମାନଙ୍କୁ ମନେ ଅଛି ଗ୍ରୀଷ୍ମେ ବୈଶାଖ୍ୟ ଜ୍ୟେଷ୍ଠ ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପ୍ରକାଶ ବହୁତ ରୌଦ୍ର ଆସିବ ବହୁତ ଉତ୍ତାପ ଆସିବ ତାପରେ ବୈଶାଖ ଜ୍ୟେଷ୍ଠ ପରେ ଆଷାଢ଼ ଶ୍ରାବଣ ଯେଉଁଠି ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ ବର୍ଷା ଋତୁ ଆସିଗଲା ଆଷାଢ଼ ଶ୍ରାବଣ ଭୀଷଣ ବର୍ଷା ହେବ ତାପରେ ଭାଦ୍ର ଆଶ୍ୱିନ ହେଉଛି ଶରତ ଋତୁ ଭାଦ୍ର ଆଶ୍ୱିନ ଶରତରେ କ'ଣ ନିର୍ମଳ ଶୋଭା ଜଗତରେ ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ପରୀକ୍ଷିତ ମହାରାଜ ଭାଗବତ ସ୍କନ୍ଦ ଅଷ୍ଟମ ଅଧ୍ୟାୟ ସେ କହୁଛନ୍ତି ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ ଏ ଶରତ ଋତୁର ଦୃଷ୍ଟିକୁ ତୁଳନା କରାଯାଇଛି ଯେ ବର୍ଷା ଋତୁରେ ଜଳ ସବୁ ଗୋଳିଆ ହେଇଯାଇଥାଏ କିନ୍ତୁ ଶରତ ଋତୁରେ ଯେତେବେଳେ ବୃଷ୍ଟି ପଡ଼େ ସେତେବେଳେ ସେ ଜଳ ସବୁ ସଫା ହେଇଯାଏ ସେଇଭଳି ଭାବରେ ଭଗବାନ କଥା ଯେତେବେଳେ ଆମେ ଶ୍ରବଣ କରୁଛେ ଶୁଣତା ଶ୍ରଦ୍ଧାନିତ ଗୁଣତ ସୁଚେଷ୍ଟିତ କାଳିନାଥ ଦୀର୍ଘେଣ ଭଗବାନ ବିଶଦେ ହୃଦି ଯେତେବେଳେ ଆମେ ଭଗବାନ କଥା ଶ୍ରବଣ କରୁଛେ ସେତେବେଳେ କ'ଣ ଶୁଣନ୍ତ ଚେଷ୍ଟିତ ଆମେ ଚେଷ୍ଟା କରୁଛେ ଭଗବାନ କଥା ଶୁଣିବା ପାଇଁ ଏବଂ ଶୁଣନ୍ତ ଶ୍ରଦ୍ଧାନିତ ଶ୍ରଦ୍ଧାର ସହ ଶ୍ରବଣ କରୁଛେ ଏବଂ ଗୁଣତ ସୁଚେଷ୍ଟିତ ଯାହା ଶୁଣିଲେ ତାକୁ ମନେ କରି ସ୍ମରଣ କରିବା ଗୁଣ ହେବା ସବୁ ସ୍ମରଣ କରିବା ଚେଷ୍ଟା ନିଜେ ଚେଷ୍ଟା କରିବା ସେଇଟା ଗୁଣତ ସୁଚେଷ୍ଟିତ କ'ଣ ହେବ ନା କାଳେ ନାତି ଦୀର୍ଘେଣ ଅତି ଦୀର୍ଘକାଳ ନୁହଁ ଖୁବ୍ ଶୀଘ୍ରରେ ଭଗବାନ ବିଶଦେ ହୃଦି ଭଗବାନ ଏହି ଶ୍ରବଣ ମାଧ୍ୟମରେ ହୃଦୟରେ ପ୍ରବେଶ କରିବେ ଭଗବାନ ବିଶଦେ ହୃଦି କେମିତି ପ୍ରବେଶ କରିବେ ନା ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ଭଗବାନ କର୍ଣ୍ଣ ଦେଇଛନ୍ତି, ରନ୍ଧ୍ର ଦେଇଛନ୍ତି କଥା ଶୁଣିବା ପାଇଁ। ତେଣୁ ଏଇ କଥା ଶୁଣିବା, ଭଗବାନ କଥା ଶୁଣିବା ମାଧ୍ୟମରେ ଭଗବାନ ଏ କର୍ଣ୍ଣରନ୍ଧ୍ର ମାଧ୍ୟମରେ ପ୍ରବେଶ କରନ୍ତି ହୃଦୟ ଭିତରକୁ। ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାଣ ଭାବ ସ୍ୱରୂପ, ଯାହାର ଯେଉଁଭଳିଆ ଭାବ ରହିଛି ସେଇ ଭାବରେ ଭଗବାନ ତାଙ୍କ ହୃଦୟରେ ପ୍ରବେଶ କରିବେ। ସରୂପ ହୃଦୟ ପଦ୍ମ ଭଗବାନ ଉପସ୍ଥିତ ହେବେ, ଭଗବାନ ହୃଦୟ ପଦ୍ମରେ ଆବିର୍ଭାବ ହେବେ। ସ୍ୱାଣ ଭାବ ସ୍ୱରୂପ ଏବଂ ଧୁନୋତି ଶ୍ୟାମଳଂ କୃଷ୍ଣ, ଆମ ହୃଦୟରେ ଯେଉଁ ମହିଳା ସବୁ ରହିଛି, କ'ଣ ସେ ମହିଳା? କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଇତ୍ୟାଦି ଏସବୁ ମହିଳା ସବୁ ରହିଛି ଆମ ହୃଦୟ ଭିତରେ, ଏବଂ ଭଗବାନ ସେଟାକୁ ସଫା କରିଦେଲେ। ଧୁନୋତି ଶ୍ୟାମଳ କୃଷ୍ଣ ଉଦାହରଣ ଦେଇଛନ୍ତି ପରିକୀତ ମହାରାଜ, ଶରୀରସ୍ୟ ଯଥା ଶରତ, ଶରତ ଋତୁରେ ଯେଉଁ ବୃଷ୍ଟି ହେଉଛି ସେ ଶରୀର ଦ୍ୱାରା ଜଳ ସବୁ ସ୍ୱଚ୍ଛ ହେଇଯାଏ। ବର୍ଷା ଋତୁ ଯେଉଁ ମହିଳା ଜଳ ଥାଏ ସେଟା ସ୍ୱଚ୍ଛ ହେଇଯାଏ। ସେଇଭଳି ଭାବେ ଭଗବାନ କଥା ଶ୍ରବଣ କଲେ ଆମ ହୃଦୟ ସ୍ୱଚ୍ଛ ହେଇଯିବ। ସେଥିପାଇଁ ଆମର ସେଇଟା କୁହାଯାଇଛି ଯେଉଁ ଶରତରେ, ଶରତ ହେଲା କେଉଁଟା ନା ଭାଦ୍ର ଆଶ୍ୱିନ ଶରତରେ ନିର୍ମଳ ଶୋଭା ଜଗତରେ, ବାଲାପତ୍ର କିଛି ନଥିବ, ବହୁତ ସୁନ୍ଦର ଭାବରେ ଶୋଭା ଆସିଥିବ ନିର୍ମଳ ଶୋଭା ଜଗତରେ। ତାପରେ କାର୍ତ୍ତିକ ମାର୍ଗଶୀର, ଇଏ ହେଉଛି ହିମ, ହିମ ଋତୁ, ହେମନ୍ତ ଋତୁ। ଏ ହେମନ୍ତ ଋତୁରେ ଗୋପୀମାନେ କାତ୍ୟାୟନୀ ବ୍ରତ କରିଥିଲେ ହେମନ୍ତ ଋତୁରେ। ତେଣୁ ହିମେ କାର୍ତ୍ତିକ ମାର୍ଗଶୀର ରାତିରେ ପଡ଼େ ଶିଶିର, ଶିଶିର ପଡ଼େ ରାତିରେ ଥଣ୍ଡା ଆସିବ। ତାପରେ କ'ଣ ହେଲା ନା ପୌଷ ମାଘ, ଶୀତ ଶୀତରେ ପୌଷ ମାଘ ମାସ, ପୌଷ ମାଘ ମାସ ଆସିବ ଶୀତ ହେଇଯିବ, କ'ଣ ହେବ ନା ସବୁ ଶୀତ ବସ୍ତ୍ର ସବୁ ପରିଧାନ କରିବାକୁ ପାରିବ। ଶୀତ ପୌଷ ମାଘ, ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତ ବାସ। ତାପରେ ଫାଗୁଣ ଚୈତ୍ର ବସନ୍ତରେ, ଫାଗୁଣ ଚୈତ୍ର ବସନ୍ତରେ ସେ କ'ଣ ନିର୍ମଳ ସୁନା ଚାହୁଁଛି ନା ଆଉ କ'ଣ ଗୋଟେ ରହିଛି? ଫାଗୁଣ ଚୈତ୍ର ଏ ହେଉଛି ବସନ୍ତ ଋତୁ। ଏ ଋତୁରେ ଭଗବାନ କହୁଛନ୍ତି ଋତୁନାଙ୍କୁ ସୁମାନ କର, ଋତୁମାନ ଭିତରେ ଶ୍ରେଷ୍ଠ ଋତୁ ହେଉଛି ବସନ୍ତ ଋତୁ। ସବୁ ପୁଷ୍ପ ଫଳ ସବୁ ବୃକ୍ଷ ସବୁ ଆସିଯାଏ ଏବଂ ବେଶୀ ଗରମ ନଥାଏ କି ବେଶୀ ଥଣ୍ଡା ନଥାଏ, ନାତିଶୀତୋଷ୍ଣ ଜଳବାୟୁ ଥାଏ। ତେଣୁ ଏସବୁ ଋତୁରେ ମଧ୍ୟ ଭଗବାନଙ୍କ ବିଭିନ୍ନ ସବୁ ଲୀଳା ସବୁ ରହିଛି, ଲୀଳା ସବୁ ଗାନ କରାଯାଏ। ଭଗବାନ ମହାରାଜ କହୁଛନ୍ତି ଭଗବାନଙ୍କ ବିଭିନ୍ନ କ'ଣ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣ କରି, ବସନ୍ତ ଋତୁରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣ କରି କେତେ ଉତ୍ସବ ପାଳନ କରାଯାଏ। ବିଶେଷ ଭାବରେ ଯେଉଁ ଫାଲ୍ଗୁନ ପୂର୍ଣ୍ଣମୀରେ ମହାପ୍ରଭୁଙ୍କର ଆବିର୍ଭାବ ହେଇଛି, ଚୈତନ୍ୟ ମହାପ୍ରଭୁ ଏ ଫାଲ୍ଗୁନ ପୂର୍ଣ୍ଣିମାରେ ଆସିଛନ୍ତି। ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ଭଗବାନ ନଦିଆ ନଗରରେ ଆବିର୍ଭାବ ହେଇଥିଲେ, ସେଦିନ ଥିଲା ଚନ୍ଦ୍ରଗ୍ରହଣ ହେଇଥିଲା। ତେଣୁ ଚନ୍ଦ୍ରଗ୍ରହଣରେ ସାଧାରଣତଃ ହିନ୍ଦୁ ଲୋକମାନେ ସବୁ ସ୍ନାନ କରନ୍ତି, ନଦୀରେ ସମୁଦ୍ରରେ ସ୍ନାନ କରନ୍ତି ଏବଂ ସ୍ନାନ କରି ଭଗବାନଙ୍କର ନାମ ନିଅନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ ଯେଉଁ ନାମ ନିଅନ୍ତି, ବିଶେଷ ଭାବରେ ଯେତେବେଳେ ମହାପ୍ରଭୁ ଆସିଥିଲେ ସେ ମୁସଲମାନମାନେ ମଧ୍ୟ ଏଇ ହିନ୍ଦୁମାନଙ୍କୁ ଥଟ୍ଟା କରି ଭଗବାନଙ୍କ ନାମ ନେଉଥିଲେ। ତେଣୁ ମହାପ୍ରଭୁ ଆସିଛନ୍ତି, ସମସ୍ତଙ୍କୁ ଏ ହରିନାମ ଦେଇ ଉଦ୍ଧାର କରିଛନ୍ତି। ତେଣୁ ଋତୁନାମ କୁସୁମାଙ୍କର, ଋତୁମାନ ଭିତରେ ହେଉଛନ୍ତି କୁସୁମାଙ୍କର, ବସନ୍ତ ଋତୁ ହେଉଛି ଭଗବାନଙ୍କର ଗୋଟେ ବିଭୂତି, ଋତୁନାମ କୁସୁମାଙ୍କର। ମାସନାମ ମାର୍ଗଶୀର୍ଷ ହଉ ଋତୁନାମ କୁସୁମାଙ୍କର, ବେଦନା ସମ୍ବେଦସ୍ମୀ ଏଇଟା କୁହାଗଲା, ଏଇଟା ଏଇ ଶ୍ଳୋକରେ କୁହାଗଲା ଯେ ବୃହତ ସାମ ତଥା ସାମ୍ନା ଗାୟତ୍ରୀ ଛନ୍ଦ ସାମ ହମ୍, ଯେତେ ଛନ୍ଦ ରହିଛି ସାତଟି ଛନ୍ଦ ରହିଛି ତା ଶ୍ରେଷ୍ଠ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ଏ ଗାୟତ୍ରୀ ଛନ୍ଦରେ ଭାଗବତରେ ବିଶେଷ ଭାବରେ ଗାୟତ୍ରୀ ଛନ୍ଦ ସବୁ ରହିଛନ୍ତି, ଛନ୍ଦ ଏଇ ଯେଉଁ ଶ୍ଳୋକ ସବୁ ଉଚ୍ଚାରଣ ହେଉଛି ତାର ମଧ୍ୟ ଛନ୍ଦ ରହିଛି। ଆମେ ଯଦି ଆମର ଯେଉଁ ରହିଛି ବ୍ରତସାମ ତଥା ସାମନା ଗାୟତ୍ରୀ ଛନ୍ଦସାମ ଅହମ୍ ଛନ୍ଦସାମ ଅହମ୍ ଏ ମିଶିକି ରହିଛି ଛନ୍ଦ ଛନ୍ଦି ହେଇକି ରହିଛି ଛନ୍ଦି ସନ୍ଧି ରହିଛି ସେଠି ସନ୍ଧି ବିଚ୍ଛେଦ କରିଦେଲେ ତାର ଛନ୍ଦ ନଷ୍ଟ ହେଇଯିବ। ଭଗବାନ ହେଉଛନ୍ତି ସବୁକିଛିର ପ୍ରଣେତା, ତାଙ୍କଠୁ ସବୁକିଛି ଜ୍ଞାନ ଆସୁଛନ୍ତି, ଏ ଛନ୍ଦ ମଧ୍ୟ ସବୁ ଭଗବାନଙ୍କଠାରୁ ଆସୁଛନ୍ତି। ତେଣୁ ଏଇ ଯେଉଁ ଛନ୍ଦ ସବୁ ରହିଛି ତାକୁ ଯେଉଁଭଳି ଭାବରେ ରହିଛନ୍ତି ମୂଳ ଶ୍ଳୋକ, ତାକୁ ସେଇଭଳି ଭାବରେ ପାଠ କରିବାର ଅଛି, ତାହେଲେ ଛନ୍ଦଟି ଠିକ୍ ରହିବ। ଯଦି ଆମେ ତାକୁ ସନ୍ଧି ବିଚ୍ଛେଦ କରି କରିଦେବା, ବୃହତ ସାମ ସବୁ ବିଭିନ୍ନ ପ୍ରକାର ଛନ୍ଦି ସନ୍ଧି ରହିଛି ସବୁ ଏଥିରେ, ତ ଯଦି ସନ୍ଧି ବିଚ୍ଛେଦ କରିଦେବା ତାହେଲେ ତାର ଯେଉଁ ରହିଛି ଯେଉଁ ସ୍ୱର ରହିଛି ସେ ସ୍ୱରଟା ଚେଞ୍ଜ ହେଇଯିବ, ବଦଳିଯିବ। ତେଣୁ ଏଇଭଳି ଭାବରେ ସବୁ ବିଭିନ୍ନ ଛନ୍ଦ ସବୁ ରହିଛନ୍ତି, ଗୀତାରେ ମଧ୍ୟ ବିଭିନ୍ନ ପ୍ରକାର ଛନ୍ଦ ରହିଛନ୍ତି, ଭାଗବତରେ ମଧ୍ୟ ବିଭିନ୍ନ ପ୍ରକାର ଛନ୍ଦ ରହିଛନ୍ତି। ସେ ଛନ୍ଦରେ ସବୁ ଗାନ କରାଯାଏ, ସେ ଶ୍ଳୋକ ସବୁ ଗାନ କରାଯାଏ। ଆମେ ଯେଉଁ ରହିଛି ଯେଉଁ ଭଗବାନଙ୍କର ସବୁ ଭଜନ କରୁଛେ, ସେ ବିଭିନ୍ନ ସମୟରେ ବିଭିନ୍ନ ରାଗ ସବୁ ରହିଛି, ଛନ୍ଦ ଯେଉଁ ରହିଛି ତା'ର ରାଗ ରହିଛି, କେଉଁ ରାଗରେ କେଉଁ ସଙ୍ଗୀତ ଗାନ କରାଯିବ। ଆମେ ସକାଳେ ଯେଉଁ ଗାନ କରୁଛେ, ସଂସାର କଲ୍ୟାଣ ଗୁଣ ବନ୍ଦେ ଗୁରୁ ଶ୍ରୀଚରଣ ହେଉଛି ମଙ୍ଗଳାରତି, ଭୋର ସମୟରେ ରାଗ ଏଇଟା ଭକ୍ତିମ ଠାକୁର ଯାଉ ତାଙ୍କର ଭକ୍ତି ସଞ୍ଚୟନରେ ବା ଯେଉଁ ସବୁ ସଙ୍ଗୀତ ରାଧନା କରିଛନ୍ତି ତାହେଲେ ସବୁ ଲେଖା ହେଇଛି କେଉଁ ରାଗରେ କେଉଁଟା ବୋଲାଯିବ। ଖରାବେଳ ରାଗ ଅଲଗା, ସକାଳ ରାଗ ଅଲଗା, ସନ୍ଧ୍ୟାବେଳ ରାଗ ଅଲଗା, ରାତ୍ରି ସମୟରେ ରାଗ ଅଲଗା। ତେଣୁ ବୃହତ ସାମ ଯେଉଁ ସାମ ରହିଛି ଛନ୍ଦଟି, ଏଇଟା ରାତ୍ରି ଅଧରେ ଗାନ କରାଯାଏ। ରାଗର ସବୁ ସମୟ ରହିଛି, କେଉଁ ସମୟରେ କେଉଁ ରାଗ ଗାନ କରାଯିବ। ତାରେ ଜଣେ ଆକବର, ଆକବର ତ ମୁଁ ଜାଣିଛନ୍ତି, ଆକବର ଜଣେ ବହୁତ ଶ୍ରେଷ୍ଠ ରାଜା ଥିଲେ, ମୁସଲମାନ କୂଳରେ ହେଲେ ମଧ୍ୟ ସେ ବହୁତ ଉନ୍ନତ ରାଜା ଥିଲେ। ତାଙ୍କର ନବରତ୍ନ ଥିଲେ, ତାଙ୍କର ଯେଉଁ ସଭାସଦମାନଙ୍କ ଭିତରେ ନବରତ୍ନ ରହିଥିଲେ, ବିଭିନ୍ନ ଏକ୍ସପର୍ଟ ସବୁ ଥିଲେ, ନଅ ଜଣ ଏକ୍ସପର୍ଟ ଥିଲେ। ତେଣୁ ତାନସେନ ଜଣେ ଥିଲେ, ସେ ସଙ୍ଗୀତ ଏଇ ଯେଉଁ ରାଗରେ ସେ ହେଉଛନ୍ତି ସଙ୍ଗୀତଜ୍ଞ, ବହୁତ ସୁନ୍ଦର ସଙ୍ଗୀତ ଗାନ କରୁଥିଲେ ସେ। ତେଣୁ ଆକବର ଜାଣିବା ପାଇଁ ଚାହିଁଲେ, କହିଲେ ତାନସେନ ତୁମେ ଯେଉଁ ସୁନ୍ଦର ସଙ୍ଗରେ ସବୁ ଗାନ କରୁଛ, ଯେଉଁ ରାଗ ସବୁ ଗାନ କରୁଛ, ତେଣୁ ଏଇଠି ତୁମର ଗୁରୁ କିଭଳି ଗାନ କରୁଥିବେ ମୁଁ ଜାଣିବା ପାଇଁ ଚାହିଁଲେ। କିନ୍ତୁ ତାନସେନ କହିଲେ ଯେ ଯାହାଙ୍କ ନା ଆମର ଗୁରୁଦେବ କୌଣସି ରାଜାଙ୍କ ପାଖରେ ଗୀତ ବୋଲିବେ ନାହିଁ, ସେ ଭଗବାନଙ୍କ ପାଖରେ ଗୀତ ବୋଲୁଛନ୍ତି, ସେ ଆଉ କାହାକୁ ଗୀତ ବୋଲିବେ ନାହିଁ। ତଥାପି ଆକବର ଯେହେତୁ ବହୁତ ଅନୁରୋଧ କଲେ, ତାଙ୍କୁ ସେ ନେଇକି ଗଲେ ତାଙ୍କ ଗୁରୁଙ୍କର ଆଶ୍ରମକୁ ନେଇକି ଗଲେ, ଆକବର ଉଠିକି ରହିଲେ। ତାପରେ ତାନସେନ ଯାଇକି ଗୁରୁଙ୍କୁ ପ୍ରଣାମ କରି ତାଙ୍କୁ କହିଲେ, ତାଙ୍କଠୁ କଥା ଶୁଣିବା, ତାଙ୍କ ସଙ୍ଗୀତ ଶୁଣିବେ ଆକବର, ସେଥିପାଇଁ ସେ କହିଲେ, ଗୁରୁଦେବ ମୁଁ ଏଇ ଯେଉଁ ଗୋଟେ ରହିଛି ସେ ରାଗଟା ର ସ୍ୱର ଜାଣିପାରୁନାହିଁ, ଆଉ ନଚେତ ତୁମେ ଗାଅ, ଆଉ ପ୍ରଥମେ ଗାଅ, ଦେଖିବା କ'ଣ ଭୁଲ ହେଉଛି। ସେ ଗାଇଲେ, ସେ ଭୁଲ କରି ଜାଣିଛି ନା, ଭୁଲ କରି ଗାଇଲେ, ତେଣୁ ତାଙ୍କର ଗୁରୁଦେବ ସେ ସେଠାକୁ ସେ ରାଗକୁ ବୋଲିଲେ ସୁନ୍ଦର ମେଘମଲ୍ଲହାର ରାଗ ରହିଛି, ମେଘମଲ୍ଲହାର ରାଗ ଗାନ କଲେ ବୃଷ୍ଟି ହୋଇଯିବ। ମେଘମଲ୍ଲହାର ଆଗକାଳେ ଯେଉଁ କହୁଛନ୍ତି ଆମ ଇତିହାସରେ କହିବାକୁ, ଲୋକମାନେ ଜାଣିନଥିଲେ ନିଆଁର ବ୍ୟବହାର ଜାଣିନଥିଲେ, ଉଲଗ ନେଇ ବୁଲୁଥିଲେ, ଏଭଳି ଭାବରେ କୁହାଯାଏ। କିନ୍ତୁ ଏ ରହିଛି ଯେଉଁ ମନ୍ତ୍ର ରହିଛି, ସେ ମନ୍ତ୍ର ଉଚ୍ଚାରଣ କଲେ ଅଗ୍ନି ଅଗ୍ନି କ'ଣ ସ୍ଫୁରିତ ହେବେ, ଡିଏସି କାଠି ଲଗାଇବା ଦରକାର ନାହିଁ, ମନ୍ତ୍ର ମନ୍ତ୍ର ମାଧ୍ୟମରେ ଅଗ୍ନି ଆସିବେ। ତେଣୁ ଏ ଯେଉଁ କଲେ ବୃଷ୍ଟି ଆସିଗଲା, ଏଭଳି ଭାବରେ ରାଗର ପ୍ରଭାବ ରହିଛି। ତେଣୁ ଏଇଟା ଦେଖିଲେ, ଆକୁ ଶୁଣିଲେ ବହୁତ ଖୁସି ହେଇଗଲେ, ବହୁତ ଆନନ୍ଦ ହେଇଗଲେ। ତେଣୁ ତାପରେ ଯାଇକି ତାଙ୍କୁ ପ୍ରଣାମ କଲେ। ତାପରେ ସେ କହିଲେ, ଆକବର କହିଲେ, ଗୁରୁଦେବ ମୁଁ ଆପଣ କ'ଣ ସେବା କରିବି, କିଛି ସେବା କରିବା ପାଇଁ ଚାହୁଁଛି। ତେଣୁ ସେ ତାଙ୍କ ଗୁରୁଦେବ ଦାନଶୂନଙ୍କର ଗୁରୁଦେବ ଗୁରୁଦେବ ସେ ଏ ରାଜା ଅଛନ୍ତି, ରାଜାଙ୍କର ବହୁତ ଗର୍ବ ରହିଥିବ ଏହିପରି କହି ସେ କହିଲେ ଟିକେ ତୁମେ ଗୋଟେ ଯମୁନା ଘାଟର ଗୋଟେ ଯେଉଁ ରହିଛି ଘାଟ ରହିଛି ସେଠି ଗୋଟେ ପଥରଟି ନଷ୍ଟ ହୋଇଯାଇଛି ସେଇଟା ଗୋଟେ ଠିକ୍ କରିଦିଅ, ପ୍ରିପେୟାର କରିଦିଅ। ରାଜା ଯେତେବେଳେ ଜାଣିଲେ ଏ ଗୋଟେ ଛୋଟିଆ କାମ ପାଇଁ ମୋତେ କହିଲେ, ମୁଁ ଭାବୁଥିଲି ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟେ କାମ କରିବି ବୋଲି, କିନ୍ତୁ ସିଏ ଛୋଟିଆ କାମଟେ କହିଛନ୍ତି ତେଣୁ ସେ ଟିକେ ପସନ୍ଦ କରୁନଥିଲେ। କିନ୍ତୁ ଯାହା ହଉ ଯେତେବେଳେ ଗୁରୁଦେବ କହିଛନ୍ତି ତେଣୁ ସେ ଗଲେ, କିନ୍ତୁ ତାଙ୍କ ଗୁରୁଦେବ ଭଗବାନ ପ୍ରାର୍ଥନା କଲେ ଯେ ଆପଣଙ୍କୁ ପ୍ରକୃତ ତାଙ୍କର ପ୍ରକୃତ ଦର୍ଶନ ଦିଅନ୍ତୁ। ବୃନ୍ଦାବନ ହେଉଛି ବୃନ୍ଦାବନ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ। ତାପରେ କ'ଣ, ଦିବ୍ୟ ଚିନ୍ତାମଣି ଧାମ ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟ ଚିନ୍ତାମଣି ଧାମ ରତନରେ ଧୀର ମନ ଚିନ୍ତାମଣିର ଯଦି ଛୁଇଁଦେବା ଏଠି ସ୍ପର୍ଶମଣି, ସ୍ପର୍ଶମଣିର ଏଇ ଚିନ୍ତାମଣି ଆହୁରି ଉନ୍ନତ। ଚିନ୍ତାମଣି କହିଲେ ଆମେ ଯାହା ଚିନ୍ତା କରିବା ତାହା ପ୍ରାପ୍ତ ହୋଇଯିବା। ସ୍ପର୍ଶମଣି ରହିଛି ଯେଉଁ ଛୁଇଁଦେବା ଯାହାକୁ ସେଇଟା ସୁନାରେ ପରିଣତ ହୋଇଯାଉଛି। ଆଉ ଇଏ ହେଉଛି ଚିନ୍ତାମଣି ଧାମ, ବ୍ରହ୍ମଶଙ୍କର ବର୍ଣ୍ଣନା କରାଯାଇଛି ନା କ'ଣ, ସେ ଯେଉଁ ବ୍ରହ୍ମ ଯେଉଁ ଚିତ୍ ଜଗତର ବର୍ଣ୍ଣନା କରାଯାଇଛି କ'ଣ, ସେଟା କ'ଣ ଶ୍ଳୋକ ଯେଉଁ ଭୂମି ଭୂମି କ'ଣ ଯେଉଁ ରହିଛି, ଚିନ୍ତାମଣି ପ୍ରକାଶ ସଂକଳ୍ପ ବୃକ୍ଷ ଲକ୍ଷ୍ୟା ବୃତ୍ତିଷୁ ସୁରଭି ରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ରମସେବ୍ୟମାନ ଗୋବିନ୍ଦ ମାରି ପୁରୁଷଂ ଚିନ୍ତାମଣି ପ୍ରକାର ସଦ୍ମସୁ, ସେଠିକାର ଯେଉଁ ରହିଛି ଭୂମି ସେଟା ଚିନ୍ତାମଣି, ଚିନ୍ତାମଣି କି ତାକୁ ଚିନ୍ତା କରିପାରିବ ନାହିଁ କ'ଣ ସେ ପ୍ରକାର ଦାମ ରହିଛି। ତେଣୁ ବୃନ୍ଦାବନ ହେଉଛି ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟ ଚିନ୍ତାମଣି ଧାମ, ଚିନ୍ତାମଣି ଧାମ ଭଗବାନଙ୍କ ଧାମ, ସେ ଭଗବାନ ଓ ଭଗବାନଙ୍କ ଧାମ ଭିତରେ କୌଣସି ତଫାତ ନାହିଁ। ମହାପ୍ରଭୁଙ୍କର ଜୀବନକୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯାଏ ତାହେଲେ ଏଇଟା ଏଇ ଶ୍ଳୋକଟି ରହିଛନ୍ତି ଯେ ଆରାଧ୍ୟ ଭଗବାନ ପ୍ରଦେଶ ଜନୟାନ୍ତ ଧାମ ବୃନ୍ଦାବନ, ଯେତେ ଆରାଧ୍ୟ ଅଛନ୍ତି ଦେବତାମାନେ ଅଛନ୍ତି ଭଗବାନ ଅଛନ୍ତି ତାଙ୍କୁ ଶ୍ରେଷ୍ଠ ଆରାଧ୍ୟ ଅଛନ୍ତି ଭଗବାନ ବ୍ରଜେଶ ତନୟ, ବ୍ରଜେଶ ତନୟ କହିଲେ ନନ୍ଦଙ୍କର ପୁତ୍ର ନନ୍ଦନନ୍ଦନ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଧାମ ବୃନ୍ଦାବନ, ତାଙ୍କ ଧାମ ବୃନ୍ଦାବନ ସେଇଭଳି ଭାବରେ ଆରାଧ୍ୟ ଭଗବାନ କୃଷ୍ଣ ଯେଉଁଭଳି ଭାବରେ ଆରାଧ୍ୟ ତାଙ୍କ ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ। ଏବଂ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗୀୟ ଯାହା କଳ୍ପିତା, ବ୍ରଜବଧୁ ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେର ଶ୍ରେଷ୍ଠ ଆରାଧନା। ଶ୍ରୀମଦ୍ ଭାଗବତ ପ୍ରମାଣ ପ୍ରମାଣ ପ୍ରେମ ଗୁମାର୍ଥ ମହା, ସମସ୍ତ ଶାସ୍ତ୍ର ଭିତରେ ଭାଗବତ ଶାସ୍ତ୍ର ହେଉଛନ୍ତି ଅମଳ ପ୍ରମାଣ। ଏବଂ ଏ ଧର୍ମ କହିଲେ ଧର୍ମ ପ୍ରକୃତ ଅର୍ଥ ହେଉଛି ପ୍ରେମ ଗୁମା, ଏ ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ। ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରି ପୁରୁଷାର୍ଥ ରହିଛି, ଏ ହେଉଛି କୈତବ ଧର୍ମ। ଶ୍ରେଷ୍ଠ ଧର୍ମ ହେଉଛି ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ, प्रेम कुमार पुनः श्री चैतन्य महाप्रभुर मतविदम तत्रा धरुण कर चैतन्य महाप्रभुर मत तेणु दिव्य चिंतामणि धाम ना से गुरुदेव कृपार गुरुदेव कृपार भगवान कृपा कले जहाँ भी सी जापर चिंतामणि प्रस्तर तक समग्र राज्य को बिकले राजकोष धन व्यवहार कले से गोटे खंड प्रस्तर सजाई पारे ना तेनालीर गुरुदेव कृपार से भगवान कृपा प्राप्त है भाव सब रही संगीतर समय रही राग रही विभिन्न रागरे विभिन्न समय राग से संगीत बोल जाए जिसमें आम आचार्य मैंने से सब राग कैसे कौ राग में कौ संगीत बोल जाऊँगी तेणु ये जो गायत्री ये जो रही कौन बृहत्साम सामना जो बृहत्साम स्तुति रात्रि अधरे भगवान को स्तुति कराए से रागरे बोल जाए ये भाव सब ये विभूति जग विषय भगवान अनेक विभूति विषय कही तेणु आम जेहतु आज मार्गशीर मस रही आम सका मार्गशीर विषय कथा कही साधारण ओडा लोक मैंने विश्वस्त्री लोक मैंने ये माणवसा गुरुवार कर लक्ष्मी पूजा कर लक्ष्मी पुराण को बाहन कर लक्ष्मी पुराणटा प्रकृत अनुभूत पुराण नुहली आम कही सका खरा तेणु लक्ष्मी हूँ भगवान लक्ष्मी सहस्र सदस्य ब्रह्म सद्यमान लक्ष लक्ष जणी लक्ष्मी नुह लक्ष लक्ष लक्ष्मी अच्छा चीर जगत से भगवान सम्मान सहित संभ्रम सम्मान सहित भगवान सेवा कर लक्ष लक्ष लक्ष्मी आम गोटी लक्ष्मी कथा कहते बर्तमान लक्ष्मी पुराणी गोटी लक्ष्मी कथा कह ये भाव में 6108 राणी जो थे भगवान द्वारकार समस्त लक्ष्मी ये भाव चीज जगत में अनेक लक्ष्मी रही भगवान सेवा कर तेणु आज कथा को विश्राम पूर्व पचार किसी आम रही किसी बुझे रहीगला किए सन्देह रहा प्रश्न रही आम बर्तमान मंदिर बंद हो गला आम कथा बंद करवा जय श्री भगवद गीता की जय श्री गोपाल महाराज की जय श्री गुरुदेव की अनंत कोटि वैष्णव मुंद की दाई गौर प्रमानंदी
प्रभु
जय श्री गोपाल महाराज
की जय।